ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଜନହିତ ବାଣୀର ତତଲା ସହର କାହା ପାଇଁ ର ପ୍ରଥମ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ଯେଉଁଥିରେ ଆପଣମାନେ ଶୁଣିବାକୁ ପାଇବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କିପରି ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ହେବାରେ ଲାଗିଛି ଏବଂ ଏହାକୁ ଏଡ଼ାଇବା ପାଇଁ କି ପ୍ରକାରର ପଦକ୍ଷେପ ନେବା। ତେବେ ଆସନ୍ତୁ ଆମ ସହିତ ଯୋଡ଼ି ହୁଅନ୍ତୁ।
କଣ ହେଲା ଆଜା, ଏମିତି କଣ ପାଇଁ ମୁଁ ଶୁଖେଇକି ବସିଛ?
କଣ କହିବୁ ନାତୁଣୀ, କେମିତି ତାତି ହେଉଛି ଦେଖୁଛୁଟି, ଏମିତି ଗୁଳୁଗୁଳି ହେଉଛି ଯେ କିଛି କରିବାକୁ ଇଚ୍ଛା ଲାଗୁନି। ବାହାରକୁ ଯଦି ଟିକେ ବୁଲିକି ଆସିକି ଘରେ ପାଣି ଗ୍ଲାସ ପିଉଛି ନା, ସେ ପାଣି ସେ ହିଁ କୁଆଡ଼େ ପଳେଇ ଯାଉଛି। ତୁ ଦେଖୁନୁ ନାତୁଣୀ, ତୁ ଚାଉଳ ଟିକେ ନେଇକି ବାହାରେ ଯଦି ପକେଇ ଦେଇ ଆସିବୁ, କିଛି ସମୟ ପରେ ଦେଖିବୁ ସେ ମୁଢ଼ି ହେଇଯାଉଛି। ଆଉ ଏ ଯେଉଁ ଗରମ ହେଉଛି, ବାହାରକୁ ଯାକୁ ଭାରି ଡର ଲାଗୁଛି। ତୁ କହିଲୁ ନାତୁଣୀ, ଏମିତିକା ଗରମ 10 ବର୍ଷ ପୂର୍ବରୁ କେବେ ତୁ ଦେଖିଥିଲୁ ନା କେବେ ତୁ ଜାଣିଥିଲୁ?
ଗରମ ଆଉ ହେବନି କଣ ପାଇଁ, ଆମରି ପାଇଁ ଏସବୁ ଜିନିଷ ହଉଛି। ଏବେ ତ ସବୁ ଘରେ ଗୋଟେ ଗୋଟେ ଗାଡି, ସମସ୍ତେ ବାହାରକୁ ଗଲେ ଗୋଟେ ଗୋଟେ ଗାଡି ନେଇକି ଯାଉଛନ୍ତି, ଏମିତିକି ଏଇ ପାଖକୁ ଗାଡି ନେଇକି ଯାଉଛନ୍ତି ପରିବା ଆଣିବା ପାଇଁ। ଏତେ ସବୁ ଯଦି ଗାଡି ଆମେ ଚଲେଇବା ତାହେଲେ ସେ ଧୂଆଁ ଗୁଡାକ ଯିବ କୁଆଡେ?
ହଁ, ତୁ ଯାହା କହିଲୁ ଠିକ ଯେ ନାତୁଣୀ, ଲୋକମାନେ କୋଠା ଘର କରିକି ରହିଲେ ହେଲେ କ'ଣ କଲେ, ଗଛ କାଟିଦେଲେ, ଜଙ୍ଗଲ କାଟିଦେଲେ। ଯଦି ଏବେ ସେ ଗଛ ଜଙ୍ଗଲ ସବୁ ଥାଆନ୍ତା, ଏଇ ଯେଉଁ ଗରମ ହେଉଛି, ଏଇ ଯେଉଁ ଗୁଳୁଗୁଳି ହେଉଛି, ଏଇ ଯେଉଁ ତାତି ହେଉଛି, ମଣିଷ ତ ଟିକେ ମୁଣ୍ଡ ନୁଆଁକି ସେ ଗଛ ମୂଳେ ବସିପାରିଥାନ୍ତା।
ଆମ କଥା ତ ଛାଡ଼ ଅଜା, ତମ ଭଳିଆ ଯେଉଁମାନେ ବୃଦ୍ଧ ଲୋକମାନେ ଅଛନ୍ତି, ଯେଉଁମାନେ ଗର୍ଭବତୀ ମହିଳା ଅଛନ୍ତି, ପ୍ରସୂତି ମା ମାନେ ଅଛନ୍ତି, କିମ୍ବା ଭିନ୍ନକ୍ଷମ ଲୋକମାନେ ଅଛନ୍ତି, ସେମାନେ ଏଇ ତାତିରେ କେମିତି ରହୁଥିବେ କହିଲ? ସେମାନଙ୍କୁ କେତେ କଷ୍ଟ ହେଉଥିବ।
ହଁ ହଁ, କହିଲୁ ଠିକ କହିଲୁ ନାତୁଣୀ।
ଏଇ ଗରମରୁ ଆମେ ରକ୍ଷା ପାଇବାକୁ ହେଲେ ଆମେ କିଛି କିଛି ପଦକ୍ଷେପ ନିଜେ ନିଜେ ନେବା ଦରକାର ଅଜା।
ହଁ ହଁ, ପଦକ୍ଷେପ ନେବାକୁ ପଡିବ ଲୋ ମା।
ଯେମିତିକି ଆମେ ଆମ ଘରେ ଛୋଟ ଛୋଟ ଗଛ ଲଗେଇବା, ଯେଉଁ ଗଛ ଗୁଡାକ ଆମ ସହରରେ ଅଛି କିମ୍ବା ଗାଁରେ ଅଛି, ଘର ପାଖରେ ଅଛି, ସେଇ ଗଛ ଗୁଡାକୁ ଆମେ କାଟିବାନି। ତା ସହିତ ଆମେ ବାହାରେ ଯେଉଁ ଘର ଗୁଡାକ କରୁଛେ, କୋଠା ଘର, ସେଇ କୋଠା ଘର ବି ଆମେ ଅଧିକ କରିବାନି, ଗାଡ଼ି ବ୍ୟବହାର କରୁଛେ, ପ୍ରତି ଘରେ ଗୋଟେ ଗୋଟେ ଗାଡ଼ି ଜଣଙ୍କ ପ୍ରତି, ସେଇ ଗାଡ଼ିର ସଂଖ୍ୟା ବି ଆମେ କମ୍ କରିବାକୁ ପଡ଼ିବ। ଯେଉଁ ଆମେ ଘରେ ଏସି ଲଗେଇ ଦେଉଛେ ବେଶୀ ଗରମ ହେଉଛି ବୋଲି, ସେ ଏସିକୁ ବି ଆମେ ନ ଲଗେଇଲେ ଯେଉଁ ଗରମ ଧୂଆଁ ବାହାରୁଛି ସେଇଟା ଟିକେ କମିଯିବ, ତାହେଲେ ଏଇ ଗରମରୁ ଟିକେ ଟିକେ ଆମେ ରକ୍ଷା ପାଇପାରିବା।
ହଁ ନାତୁଣୀ, ସେସବୁ ତ ଆମେ କରିବା ଦରକାର, ହେଲେ ତୁଇ ବୁଝିବୁ କି ମୁଇ ବୁଝିଲେ ତ ହେବନି। ଏଇସବୁ ଜିନିଷ ଆମର ସମାଜରେ ରହୁଥିବା ସବୁ ଲୋକମାନେ ବୁଝିବା ଦରକାର। ଆମେ ଯଦି ବାହାରକୁ ଯିବା ତେବେ ଏଇ ଯେଉଁ ଗରମ ହେଉଛି, ଯେଉଁ ତାତି ହେଉଛି, ଆମେ ତ କହୁଛେ ଅଂଶୁଘାତ ହେଉଛି ଲୋ ମା, ସେଥିରୁ ରକ୍ଷା ପାଇବା ପାଇଁ ଆମକୁ କ'ଣ କରିବା ଦରକାର କହିଲୁ ଲୋ ମା?
ଅଜା, ଅତି ଆବଶ୍ୟକ ନହେଲେ ଆମେ ବାହାରକୁ ଯିବା ଦରକାର ନାହିଁ। ଯଦି ବି ଆମେ ବାହାରକୁ ଯାଉଛୁ, ମୁଣ୍ଡରେ ଓଦା କପଡ଼ା ରଖିବା, ଆଖିରେ କଳା ଚଷମା ପିନ୍ଧିବା ଦରକାର, ଚପଲ ପିନ୍ଧିବା ଦରକାର, ପାଣି ବୋଟଲ ନେବା ଦରକାର, ତା ସହିତ ଆମେ ଛତା ବି ନେଇକି ଯିବା ଦରକାର ଖରାରୁ ରକ୍ଷା ପାଇବା ପାଇଁ। ଏମିତି କଲେ କି ହିଁ ଆମେ ଖରାରୁ ଟିକେ ରକ୍ଷା ପାଇପାରିବା।
ହଁ ହଁ, ଆମେ ତ ଆମ କଥା ରଖିଲୁ, ଏବେ ତୁ କହିଲୁ ନା ମା, ଏତେ ଗୁଡ଼ିଏ କଥା ତୁ କୋଉଠୁ ଶିଖିଲୁ?
ଅଜା, ଏଇସବୁ କଥା ଆମକୁ ସ୍କୁଲରେ ଶିଖେଇଛନ୍ତି ଦିଦି। ଯଦି ବାହାରକୁ ଯାଉଛ ତାହେଲେ ଏଇସବୁ ଜିନିଷ ଆମେ ନିଜ ହାତରେ ରଖିକି ଯିବା ଦରକାର, ପାଣି ବଟଲ, ଛତା, ଜୋତା, କଳା ଚଷମା, ମୁଣ୍ଡରେ କପଡ଼ା, ଅଦା କପଡ଼ା, ଏଇସବୁ ଜିନିଷ ଆମେ ବାହାରକୁ ଗଲେ ନିହାତି ନେଇକି ଯିବା ଦରକାର। ଧନ୍ୟବାଦ ପ୍ରିୟ ଶ୍ରୋତା ବନ୍ଧୁ। ଯଦି ଆପଣମାନଙ୍କ ପାଖରେ ଖରାରୁ ରକ୍ଷା ପାଇବା ପାଇଁ କିଛି ଉପାୟ ଅଛି, ଅବା ଆପଣ ଖରାଦିନ ଏହି ସମୟରେ କେମିତି ସୁରକ୍ଷିତ ରହୁଛନ୍ତି, ଆପଣ ଆପଣମାନଙ୍କର ବାର୍ତ୍ତା ଆମ ଜନହିତ ବାଣୀର ଦେୟମୁକ୍ତ ନମ୍ବର 8800024244 କଲ୍ କରି ଜଣାନ୍ତୁ। ବହୁତ ଶୀଘ୍ର ଆପଣମାନଙ୍କ ସହ ଯୋଡ଼ି ହେବା ପାଇଁ ଆମର ଆଗାମୀ ଅଧ୍ୟାୟ ଆସୁଅଛି। ଧନ୍ୟବାଦ।